ଚିତ୍ର ନମ୍ବର 16 ଆଉ ଇ ଚିତ୍ର ମେ ଦେଖମ୍ ଇସୁ ଜହିଆ ବି ଅସଲ କାମ ମାତ୍ରେ କରଲକେ ଉ କହିଓ ବି ପାପ ନେଇ କରଲକେ ଇସୁ ଲୋକ ସବକେ ସତ୍ୟ ପରମେଶ୍ୱର କେ ବାରେ ମେ ଶିକ୍ଷା ଦେଲକେ ସାଥେ ସଂସାର କେ ଲୋକ ସବୁ ପାପୀ ଛେ ହେ ବସ ପାପ ସେ ଛୁଟକରା ପାବେଲା ଜରୁରୀ ଛେ କହିକେ ବତେଲକେ ବହୁତ ଲୋକ ସବୁ ଆପନ ପାପ କେ ସ୍ୱୀକାର କରଲକେ ହେ ବସ ପସ୍ତେଲେ ତର ବହୁତ ଜନା ହମ ପାପୀ ଚିଏ କହିକେ ନେଇ ମାନଲକେ ଔର ପରମେଶ୍ୱର ମେ ନେଇ ଘୁରଲେ ଓକରାରେ ମଧ୍ୟ ବହୁତ ଜନ ଧାର୍ମିକ ବିଦ୍ୱାନ ଔର ଗୁରୁ ସବୁ ଛେଲେ ଚିତ୍ର ନମ୍ବର 17 ଇ ଚିତ୍ର ମେ ଦେଖମ୍ ଇସୁ କେ ସମୟ ମେ ଅପରାଧ କରେ ବାଲା ଲୋକ ସବକେ ଏନଙ୍ଗ କେ କାଟ କେ କ୍ରୁଶ ବନା କେ ଲଟକା କେ ମାରେ କେ ନିୟମ ଛେଲେ ରୋମି ସିପାହୀ ସବ ଇସୁ କେ ବି ହାତ ଟାଙ୍ଗ ମେ କାଟି ଠକଲ କେ ହେ ବସ ଠାର କରକେ କ୍ରୁଶ ମେ ଲଟକେଲ କେ ଲୋକ ସବକେ ପାପ କେ ଲାଗି ଇସୁ ଏନଙ୍ଗ ଦୁଃଖ କଷ୍ଟ ସହଲ କେ ପରମେଶ୍ୱର ବାପ କହଲ କେ ଇସୁ ଖ୍ରୀଷ୍ଟ କେ କ୍ରୁଶ କେ ମରନ ସବ ଲୋକ ସବକେ ପାପ କେ ଲାଗି ବଳିଦାନ ଚିଏ ଏହା କାରଣ ଅପନାରେ ଆପନ ମନ ସେ ପାପ କେ ପଶ୍ଚାତାପ କରଲି ତେ ହେ ବସ ଇସୁ ମେ ବିଶ୍ୱାସ କରକେ ଏହା ପାପ କାମ ସେ ଫରକଲି ତ ଏହା ଆପଣାର କେ ପାପ କ୍ଷମା କରତେ କି ତେହେ ପାପୀ ଛି କହିକି ଆପଣା ସ୍ୱୀକାର କରିଛି କି ତେହେ ଆପନ କରଲ ପାପ ସବୁ ସେ କ୍ଷମା ହେଲା ଚାହେଁଛି ପରମେଶ୍ୱର ଆପନ ବଚନ ମେ କହଲ ବାତ ସବୁ ମେ ବିଶ୍ୱାସ କର ଉ ଆପଣାର କେ ମୁକ୍ତିଦାତା ଅଛି କଥି ଲାଗି ଆପଣାର ଦେଖଲି କି ଇ ସବ ଉ ଆପଣାର ଲାଗି କରଲ କେ ଚିତ୍ର ନମ୍ବର 18 ଇ ଚିତ୍ର ବତାଉଛି କି ଇସୁ କାଟ କେ କ୍ରୁଶ ମେ ମରଲ ଛେଲେ ଓକର କୁନୁ ଚେଲା ସବ ଓକର ଲାହାସ କେ ପଥଲ କେ ଚିହାନ ମେ ରାଖଲ କେ ହେ ବସ ଚିହାନ କେ ମୁଖ କେ ବର୍ଖା ପଥଲ ସେ ଛେପ ଦେଲକେ ଇସୁ କେ ମରଲ ଶରୀର ତିନ ଦିନ ତକ ଚିହାନ ମେ ରହଲେ ମରିୟମ ହେ ବସ କୁନୁ ଜଲନା ସବ ଓକର ମରଲ ଶରୀର ଦେଖେଲା ଚିହାନ ମେ ଇଲେ ତର ଓକରାର ଚିହାନ ଖୁଲିଲେ ଦେଖଲ କେ ଇସୁ କେ ଶରୀର ଓତେ ନେଇ ଛେଲେ ଅଞ୍ଚକେ ଉ ଜଲନା ସବ ଓତେ ଦୁଇ ଜନା ସ୍ୱର୍ଗଦୂତ କେ ଦେଖଲ କେ ହେ ବସ ଓକରାର ଜଲନା ସବ କେ କହଲ କେ ଇସୁ ଏତେ ଚିହାନ ମେ ନେଇ ଛେଲେ ଉ ତ ଫେନ ଜିନ୍ଦା ହେଲ ଛେ ତୋରାର କେ ହମରାର କେ ପୁରଖା ଆଦମ କେ ବାତ କେ ଫେନୋ ସମଝ ଜବ ସୈତାନ ଆଦମ ହେ ବସ ହବା କେ ଠେକ କେ ପାପ କରେ ଲଗିଲ କେ ତ ଉ ସୋଚନେ ଛେଲେ କି ଉ ଆଉ ସଂସାର କେ ମାଲିକ ଭାଗାର ଛେ ତର ଏସୁ ଖ୍ରୀଷ୍ଟ ହମରାର କେ ପାପ କେ ଲାଗି କ୍ରୁଶ ମେ ମରଲେ ହେ ବସ ଆପଣାର କେ ପାପ ହଟା ଦେଲ କେ ମୋର କେ ଉ ଜୀବିତ ଭାକେ ସୈତାନ କେ ଉପର ଉ ବିଜୟ ପ୍ରାପ୍ତ କରଲ କେ ଆଉ ହମରାର କେ ଉପର ସୈତାନ କେ କୋନୋ ଶକ୍ତି ଔର ଅଧିକାର ନେଇ ଛେ ଚିତ୍ର ନମ୍ବର 19 ଇ ଚିତ୍ର ମେ ତୋରାର ଦେଖେଛି କି ଇସୁ ଜିଅଲ ଛେ ଯଖନ ଇସୁ ଜିଲେ ବହୁତ ଲୋକ ସବୁ ହେ ବସ ଓକର ଆପନେ ଚେଲା ସବୁ ବି ଓକରା ଦେଖଲ କେ ଏକ ଜନା ଇସୁ କେ ଚେଲା ଥୋମା କହଲ କେ ଇସୁ ଜି କେ ଉଠଲେ କହିକେ ହମ ବିଶ୍ୱାସ ନେଇ କରେଛି ଯଦି ଓକର ହାତ ଟାଙ୍ଗ ମେ ରହଲ କାଟି କେ ଚୋଟ ସବୁ ମେ ଆପନ ଅଙ୍ଗୁରି ରାଖ କେ ଦେଖେଲା ପେବେ ତ ମାତ୍ରେ ଉ ସଞ୍ଚରବା ଜି କେ ଉଠଲ ଛେ କହିକେ ବିଶ୍ୱାସ କରୁଏ ପାଛୁ ଥୋମା ଇସୁ କେ ଦେଖଲ କେ ଉ ଇସୁ କେ ହାତ ଟାଙ୍ଗ ମେ ଭାଲ ଚୋଟ ସବୁ ଦେଖଲ କେ ହେ ବସ ଉ କହଲ କେ ତିହେ ହମର ଇସୁ ପ୍ରଭୁ ଛି ଇସୁ ଓକରା ଜବାବ ଦେଲକେ ତିହେ ତ ହମରା ଦେଖି ବିଶ୍ୱାସ କରଲି ହମରା ନେଇ ଦେଖ କେ ବିଶ୍ୱାସ କରେ ବାଲା ସବୁ ପନିହା ଛେ ଚିତ୍ର ନମ୍ବର 20 ଆଉ ଇ ଚିତ୍ର ମେ ଦେଖ ଇସୁ ଜି କେ ଉଠଲେ ତ 40 ଦିନ ତକ ପୃଥିବୀ ମେ ରହଲେ ଉ ବହୁତ ଲୋକ ସବକେ ଦର୍ଶନ ଦେଲକେ ଇସୁ ଆପନ ଚେଲା ସବକେ କହଲକେ ଆଉ ହମେ ସ୍ୱର୍ଗ ମେ ଆପନ ବାପ ଲଗଲ ଜିଚିଏ ତର ଓକରାରେ ସବୁ ଲୋକ ସବକେ ଇ ବାତ ସୁନା କି ଓକରାର କେ ପାପ କେ ଲାଗି ହମ କ୍ରୁଶ ମେ ବଳିଦାନ ହେଲି ହେ ବସ ମୃତ୍ୟୁ କେ ଜିତ କେ ଜି କେ ଉଠଲି ଆଉ ଯେ ଯେ ବିଶ୍ୱାସ କରତେ ହେ ବସ ହମର ଆଜ୍ଞା ପାଳନ କରତେ ओकर पाप क्षमा हेते हे बस हमर संगे स्वर्ग में बैठला पेते। चित्र में तोरा देखे छी कि यीशु अपन चेला सब के छोड़ के स्वर्ग दिशन जे छी। दुई जना स्वर्गदूत चेला सब के कहल के यीशु फेन ई संसार में घूम के एते।
चित्र नंबर 21। ई चित्र में देख जौ तुहे क्रूस के देखवी तो यीशु तोरा के लागी कुन कर देल को। वह बात सब में विचार कर अपनार सब के पापी छी। यीशु मात्र सिद्ध हे बस पूर्ण रूप से धर्मी छे। यीशु के मोरल अर्थ यहाँ छिये अपनार के मरे के ठाव में ऊ मर ले। यीशु अपनार के पाप के लागी दंड सहल के हे बस मर ले। आओ जखन परमेश्वर अपनार के दिशा देखते तब ऊ यीशु अपनार के लागी बगैल लहू के बारे में सोचे छे। यदि अपनार यीशु के बारे में विश्वास करे छे तब इटा हमरार के पापी से धर्मी भय जखान छे। तुहे इस संबंध में कुन सोचे छी ही यीशु के क्रूस के मृत्यु छुमा बात नहीं छी। यदि तुहे ओकरा तिरस्कार करी के बरखा दूर जेबी त कुनो दिन ऊ भी अपन मुख तोहर से घुमा लेतो। यहाँ से यीशु में अये विश्वास कर। चित्र नंबर 22। आओ ई चित्र में देख परमेश्वर के वचन कहे छे कि बाट सब दुई किसिम के छे। एकटा बाट यीशु के छिए तो दोसर बाट शैतान के छिए। शैतान के बाट फैलार छे। शैतान बहुत लोग सब के छक्कावै छे। ए बस ओकरार के ओकर बाट में लड़ै छे। ओकरार के शैतान के बाट के बहुत असल छे कह कर सोचै छे। तर बढ़िया से देख तो उ बाट कत्ते पुग के ओरते। उ बाट नरक में पुग के ओरते। तकर बाद परमेश्वर शैतान है बस ओकर सौठा दुष्ट आत्मा सब के वह ठाव नरक में फेंक देते। यदि तुहे शैतान के पाछू लगभी तो तुहे वह डर लागे वाला ठाव नरक में नष्ट भय जेबी। आओ हम तोरार के यीशु के बाट के बारे में बताओ। ई बाट साकर छे आरो अनेक आदमी ई बाट में लागल छे। तर परमेश्वर के बाट यीशु के असल ठाव स्वर्ग में पुग के ओरावै छे। यदि तुहे यीशु के बाट में लड़ के स्वर्ग पुगेला चाहै छी त शैतान के बाट के छोड़ दही यीशु के पाछू लग तो परमेश्वर तोरा अपन पवित्र आत्मा देतो। उ तोहर संगे उटा बाट में लड़तो। हे बस तोरा सहायता करतो। तोरा यीशु के बाट में लगातार लड़ी रहे के लागी पवित्र आत्मा तोरा मदद करतो। कुन तुहे यीशु में विश्वास करेला चाहै छी। यदि तुहे यीशु में विश्वास करेला चाहै छी ही तो इनेंगे यीशु प्रभु संगे प्रार्थना कर। प्रभु यीशु हमें एक पापी आदमी छेन कही कर स्वीकारै छे। हमर पाप के मोल तीरी देवे के लागी तुहे क्रूस में मोरली कह के हमें विश्वास करै छी। प्रभु यीशु हमरा क्षमा कर दही। हे बस हमर मन के पवित्र बना दही ताकि हम परमेश्वर लगत रहे सकबे। धन्यवाद यीशु हमर प्रार्थना सुन देवे के लागी आमेन। यदि ई प्रार्थना तुहे अपन हृदय से करने छी त तुहे आओ परमेश्वर के संतान हे बस परमेश्वर तोर बाप भेज देतू।